भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् दशम स्कंद पंद्रध्याय श्लोक आठ धन्येयम् मध्यधरणी तृणवीरुधस्त्वात् धन्येयम् मध्यधरणी तृणवीरुधस्त्वात् पादस्पुषद्रुमलता करजाविमृष्टा पादस्पुषद्रुमलता करजाविमृष्टा नद्योद्रयः खगमृगः सदयावलोकैर् नद्योद्रयः खगमृगः सदयावलोकैर् गोप्योऽन्तरेण भुजयोरपि जत्स्पृहा श्रीः गोप्योऽन्तरेण भुजयोरपि जत्स्पृहा श्रीः धन्येयं मध्यधरणी तृणवीरुधस्त्वात् पादस्पुषद्रुमलता करजाभिमृष्टा नद्योद्रयः खगमृगः सदयावलोकैर् गोप्योऽन्तरेण भुजयोरपि जत्स्पृहा श्रीः धन्येयं मध्यधरणी तृणवीरुधस्त्वात् पादस्पुषोद्रुमलता करजाभिमृष्टा नद्योद्रयः खगमृगः सदयावलोके गोप्योऽन्तरेण भुजयोरपि जत्स्पृहा श्री धन्येयं मध्यधरणी तृणवीरुधस्त्वात् पादस्पुषद्रुमलता करजाभिमृष्टा नद्योद्रयः खगमृगः सदयावलोके गोप्योऽन्तरेण भुजयोरपि जत्स्पृहा श्री बलोके हव बले के भूल अच्छी बलो अवलोक ना लेखा जाए हो अवलोक हव अवलोक लोक मैंने देख अवलोक मैंने देखा जाओ शब्दानुवाद धनिया सौभाग्य सौभाग्यवती इयम यही अद्य वर्तमान धरणी पृथ्वी तृण तृण विरुद्ध गोर्मगुड़िक आपणकर पाद पादद्वयर स्पृश स्पर्शलाभ करी द्रुम वृक्षगुड़िक लता लतागुड़िक करज आपण हाथर नख द्वारा अभिमृष्टा स्पर्श करुसंती नद्य नदी माने अद्रय पर्वत माने खग पक्षी माने मृगा मृगगण सदय कृपामय अवलोके आपण दृष्टिपात द्वारा गोप्य गोपीगण अंतरेण अंतर मध्य भुजयो आपण दुई भाव अपि वस्तुत जत जहाँपाई स्पृहा कामना करती श्री भाग्यदेवी प्रकरण बात पृथ्वी वर्तमान अतीब सौभाग्यवती होती कारण आपण ता तृण और गुण्मगुड़ी आपण चरण द्वारा एवं तार लता गुड़िक आपण हाथ नख द्वारा स्पर्श करती आपण तार नदी पर्वत पक्षी और पशुगुड़ी आपण कृपापूर्ण दृष्टिपात द्वारा अनुग्रह करती କିନ୍ତୁ ସର୍ବୋପରି ଆପଣ ଗୋପୀଗଣଙ୍କୁ ଆପଣଙ୍କର ଦୁଇ ବାହୁ ମଧ୍ୟରେ ଆଲିଙ୍ଗନ କରୁଛନ୍ତି, ଯାହା ସ୍ୱୟଂ ଭାଗ୍ୟଦେବୀଙ୍କର ମଧ୍ୟ କାମ୍ୟ। ଭାଗବତରେ କୁହାଯାଉଛି ଅଧ୍ୟ ଅର୍ଥାତ୍ ବର୍ତ୍ତମାନ ଶବ୍ଦ ଦ୍ୱାରା ଶ୍ରୀ ବଳରାମ ଓ ଶ୍ରୀକୃଷ୍ଣଙ୍କର ପୃଥିବୀରେ ଅବତରଣର ସମୟକାଳକୁ ନିର୍ଦ୍ଦେଶ କରାହେଉଛି। ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ତାଙ୍କର ବରାହ ଅବତାରରେ ପୃଥିବୀକୁ ରକ୍ଷା କରିଥିଲେ ଏବଂ ବାସ୍ତବିକ ବୁଝିବାକୁ ହେବ ଯେ ପୃଥିବୀ ଶେଷନାଗଙ୍କ ଶକ୍ତିରେ ସ୍ଥାୟୀ ଭାବରେ ଅବସ୍ଥାନ କରୁଛନ୍ତି। ବରାହ ଏବଂ ଶେଷ ଉଭୟ ବଳରାମଙ୍କର ଅଂଶ ପ୍ରକାଶ ଅଟନ୍ତି, ଯିଏ ନିଜେ ଆଦିପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ଅଂଶ ପ୍ରକାଶ ଅଟନ୍ତି। ଶ୍ରୀକୃଷ୍ଣଙ୍କର ଉକ୍ତି ଏହି ପୃଥିବୀ ବର୍ତ୍ତମାନ ପରମ ସୌଭାଗ୍ୟବତୀ ହୋଇଛି, ଧନ୍ୟମ ଅଧ୍ୟ ଧରଣୀ, ଏହା ଇଙ୍ଗିତ କରୁଛି ଯେ ପରମେଶ୍ୱର ଭଗବାନଙ୍କର ସ୍ୱୟଂ ରୂପ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ସମାନ ଆଉ କିଛି ହୋଇପାରିବ ନାହିଁ, ଯିଏ ଏକ ସଙ୍ଗେ ତାଙ୍କର ଅଂଶ ପ୍ରକାଶ ବଳରାମଙ୍କ ସହିତ ଆବିର୍ଭୂତ ହୋଇଛନ୍ତି। କରଜ ଭୀମ ରୁଷ୍ଟା ଅର୍ଥାତ୍ ଆପଣଙ୍କ ହାତର ନଖ ସ୍ପର୍ଶରେ କଥାଟି ଇଙ୍ଗିତ କରୁଛି ଯେ କୃଷ୍ଣ ଓ ବଳରାମ ଯେତେବେଳେ ସମଗ୍ର ବନ ପରିଭ୍ରମଣ କରୁଥିଲେ ସେତେବେଳେ ବୃକ୍ଷ ଲତା ଓ ଗୁଣ୍ମରୁ ଫୁଲ ଓ ଫଳ ତୋଳୁଥିଲେ ଏବଂ ସେହି ସମସ୍ତ ଉପକରଣକୁ ସେମାନେ ନିଜର ଆନନ୍ଦମୟ ଲୀଳାରେ ବ୍ୟବହାର କରୁଥିଲେ। ବେଳେବେଳେ ସେମାନେ ଗଛର ପତ୍ର ଛିଣ୍ଡେଇ ଆଣି ତାକୁ ଫୁଲ ସହିତ ମିଶାଇ ସେମାନଙ୍କ ଦେହକୁ ସଜାଉଥିଲେ। ବୃନ୍ଦାବନର ସମସ୍ତ ନଦୀ ପାହାଡ଼ ପ୍ରାଣୀମାନଙ୍କ ପ୍ରତି କୃଷ୍ଣ ଓ ବଳରାମ ସେମାନଙ୍କର ପ୍ରେମମୟ କୃପା ଦୃଷ୍ଟି ପ୍ରଦାନ କରୁଥିଲେ, କିନ୍ତୁ ଭଗବାନ ବାହୁ ମଧ୍ୟରେ ଆଲିଙ୍ଗନବଦ୍ଧ ଗୋପୀଗଣ ପ୍ରତ୍ୟକ୍ଷ ଭାବରେ ଯେଉଁ ଆଶୀର୍ବାଦ ଲାଭ କରୁଥିଲେ ତାହା ଥିଲା ସ୍ୱୟଂ ଲକ୍ଷ୍ମୀଦେବୀଙ୍କର କାମ୍ୟ ପରମ ଆଶୀର୍ବାଦ ସ୍ୱରୂପ। ବୈକୁଣ୍ଠରେ ନାରାୟଣଙ୍କ ବକ୍ଷବିଳେ ଆସିନି ଲକ୍ଷ୍ମୀଦେବୀ ଥରେ ଶ୍ରୀକୃଷ୍ଣଙ୍କ ଆଲିଙ୍ଗନବଦ୍ଧ ହେବା ପାଇଁ କାମନା କରିଥିଲେ ଏବଂ ଏହି ବରଲାଭ ପାଇଁ ସେ କଠୋର ତପସ୍ୟା କରିଥିଲେ। ଶ୍ରୀକୃଷ୍ଣ ତାଙ୍କୁ ଜଣାଇଦେଲେ ତାଙ୍କ ପ୍ରକୃତ ସ୍ଥାନ ବୈକୁଣ୍ଠରେ, ତେଣୁ ବୃନ୍ଦାବନରେ ତାଙ୍କ ପକ୍ଷରେ ବାସ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ସୁତରାଂ ଲକ୍ଷ୍ମୀ ପ୍ରାର୍ଥନା କଲେ ଶ୍ରୀକୃଷ୍ଣ ଯେପରି ତାଙ୍କ ପକ୍ଷରେ ସ୍ୱର୍ଣ୍ଣରେଖା ରୂପରେ ରହିବାର ଅନୁମତି ତାଙ୍କୁ ଦିଅନ୍ତି। ଶ୍ରୀକୃଷ୍ଣ ତାଙ୍କୁ ଏହି ବର ପ୍ରଦାନ କରିଥିଲେ। ଶ୍ରୀ ବିଶ୍ୱନାଥ ଚତୁର୍ ଠାକୁର ପୁରାଣ ଆଦିରୁ ଏହି ଘଟଣାଟିର ସବିଶେଷ ବର୍ଣ୍ଣନା କରିଛନ୍ତି। ଶ୍ଲୋକ ଆଠ, ଆମେ ଆକ୍ଚୁଆଲି ଶ୍ଲୋକ ସାତ ପଢ଼ିବା କଥା, ସାତରେ ଯେହେତୁ ଭାବାର୍ଥ ନାହିଁ ସେଥିପାଇଁ ଆଠ ଶ୍ଲୋକ ପାଠ କଲେ, ତେଣୁ ସାତ ଶ୍ଲୋକଟା ବର୍ଣ୍ଣନା କରିଦେବା। ସାତ ଶ୍ଲୋକ କୁହାଯାଉଛି ହେ ଆରାଧ୍ୟ ପୁରୁଷ ଶ୍ରେଷ୍ଠ, ଏହି ମୟୂର ଗୁଡ଼ିକ ଆପଣଙ୍କ ସମ୍ମୁଖରେ ଆନନ୍ଦରେ ନୃତ୍ୟ କରୁଛନ୍ତି ଏବଂ ହରିଣଗଣ ଶ୍ରୀ ଗୋପୀମାନଙ୍କ ପରି ସ୍ନେହମୟୀ ଦୃଷ୍ଟି ଦ୍ୱାରା ଆପଣଙ୍କୁ ଆନନ୍ଦ ଦାନ କରୁଛନ୍ତି ଏବଂ କୁକୁଳମାନେ ବୈଦିକ ପ୍ରାର୍ଥନା ଦ୍ୱାରା ଆପଣଙ୍କୁ ସମ୍ମାନିତ କରୁଛନ୍ତି। ଏହି ବଣର ସବୁ ଅଧିବାସୀମାନେ ଅତ୍ୟନ୍ତ ଭାଗ୍ୟବାନ ଏବଂ ଆପଣଙ୍କ ପ୍ରତି ସେମାନଙ୍କର ଏହି ବ୍ୟବହାର ଅବଶ୍ୟ ଗୃହାଗତ ମହାତ୍ମାଙ୍କ ପ୍ରତି ଅନ୍ୟ ମହାତ୍ମାମାନଙ୍କର ଅଭ୍ୟର୍ଥନା ପରି ଯଥାଯଥ ଅଟେ। ମହିଷ୍ପାଦାୟ କୃଷ୍ଣ ବେଷ୍ଟାୟ ଭୂତଳେ ଶ୍ରୀମନ୍ଦେ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ନୀତି ନାମିନି ନମ ସଦ୍ଭକ୍ତ ମଣି ମଣିପୁର ଉଦ୍ଭବାୟ ଚ ପ୍ରଭୁପାଦ ଲସଦ୍ବାଣୀ ପ୍ରଚାର ନିରତାୟ ଏତେ। ହରେ କୃଷ୍ଣ। ଶ୍ରୀମଦ୍ ଭାଗବତମ ଦଶମ ସ୍କନ୍ଧ ପନ୍ଦର ଅଧ୍ୟାୟ ଶ୍ଲୋକ ସାତ ଏବଂ ଆଠ, ଏହି ଦୁଇଟି ଶ୍ଲୋକ ଆଲୋଚନା କରିବା। ତେଣୁ ଭଗବାନଙ୍କର ଲୀଳା ଚାଲିଛନ୍ତି, ବୈକୁଣ୍ଠ ଲୀଳା, ଷଷ୍ଠ ବର୍ଷର ଲୀଳା ଗୋଚାରଣ କରୁଛନ୍ତି। ତେଣୁ ଭଗବାନ ଯେତେବେଳେ ଆମେ ଆଲୋଚନା କରୁଥିଲେ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଯେଉଁ ବୃକ୍ଷମାନେ ଅଛନ୍ତି ସେମାନେ ସବୁ ନଈ ପଡ଼ୁଛନ୍ତି, ଭଗବାନ ପାଦ ସ୍ପର୍ଶ କରିବା ପାଇଁ ନଈ ଯାଉଛନ୍ତି। ତେଣୁ ଭଗବାନ କୃଷ୍ଣ ବଳରାମଙ୍କୁ କହୁଛନ୍ତି ପ୍ରଭୁ ଆଦି ପୁରୁଷ ଆପଣଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି ବୃକ୍ଷମାନେ। ଖାଲି ଯେ ବୃକ୍ଷମାନେ ସମ୍ମାନ ପ୍ରଦର୍ଶନ କରୁଛନ୍ତି ତାହା ନୁହଁ, ସମସ୍ତ ବୃନ୍ଦାବନବାସୀମାନେ ବ୍ରଜକସାଂ ବ୍ରଜ, ବ୍ରଜ କହିଲେ ବୃନ୍ଦାବନର ଯେଉଁମାନେ ବାସୀମାନେ ଅଛନ୍ତି ବ୍ରଜକସା ବୃନ୍ଦାବନବାସୀମାନେ ସମସ୍ତେ ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ପାହାଡ଼ ନଦୀ ବୃକ୍ଷ ଲତା ସମସ୍ତେ ଭଗବାନଙ୍କୁ ସ୍ୱାଗତ କରୁଛନ୍ତି, ଭଗବାନଙ୍କୁ ଭଗବାନଙ୍କ ସେବାରେ କିଛି ଅର୍ପଣ କରୁଛନ୍ତି, ସେବା ଅର୍ପଣ କରୁଛନ୍ତି। ତେଣୁ ଯଦିଓ ଭଗବାନ କୃଷ୍ଣ ହେଉଛନ୍ତି ମୂଳ ଆଦି ପୁରୁଷ, କିନ୍ତୁ ଭଗବାନ ବଳରାମଙ୍କୁ ଆଦି ପୁରୁଷ ବୋଲି ସମ୍ମାନିତ କରୁଛନ୍ତି, ଏ ଭଗବାନଙ୍କର ବିନମ୍ରତା। ଭଗବାନ ଯଦିଓ ଅଗ୍ରପୂଜ୍ୟ, ତାଙ୍କର ଉପରେ ଆଉ କେହି ପୂଜ୍ୟର ପୂଜ୍ୟ ନାହାନ୍ତି, ସେ ହେଉଛନ୍ତି ଅଗ୍ରପୂଜ୍ୟ। ଯେତେବେଳେ କଥା ଉଠିଥିଲା ଯୁଧିଷ୍ଠ ମହାରାଜ ଯଜ୍ଞ କରୁଥିଲେ, ଯେଉଁ ଯଜ୍ଞ ହେଉଛି ରାଜସ୍ୱ ଯଜ୍ଞ ଏମିତିକି ତ୍ରିଲୋକରେ ସେ ଶ୍ରେଷ୍ଠ ହେବେ, ତ୍ରିଲୋକର ସେ ଅଧିପତି ହେବେ ଯୁଧିଷ୍ଠିର ମହାରାଜ। ସେହି ସମୟରେ ଯେଉଁ କଥା ଉଠିଥିଲା ଯେ ପ୍ରକୃତରେ ଅଗ୍ରପୂଜ୍ୟ କିଏ, ତେଣୁ ଭୀଷ୍ମଦେବ ସେ କହିଥିଲେ ଅଗ୍ରପୂଜ୍ୟ ହେଉଛନ୍ତି ଭଗବାନ କୃଷ୍ଣ, ଏବଂ ସହଦେବ ତାକୁ ସମର୍ଥନ କରିଥିଲେ, ଏବଂ ଅନ୍ୟ ରାଜାମାନେ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ସମସ୍ତେ ସମର୍ଥନ କରିଥିଲେ। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି, ଯେଭଳି ଶିଶୁପାଳ ଆମେ ଗତକାଲି ଶ୍ରବଣ କରୁଥିଲେ, ଗତକାଲି ଥିଲା ରୁକ୍ମିଣୀ ଦେବୀଙ୍କର ଆବିର୍ଭାବ ତିଥି, ଏ ଶିଶୁପାଳ ଶିଶୁପାଳ ଭଗବାନ ବହୁତ ଗୁଣ ଥିଲା, ଯେଉଁଥିପାଇଁ କି ରୁକ୍ମିଣୀ ଦେବୀଙ୍କର ଭାଇ ରୁକ୍ମିଣୀ ତାଙ୍କର ଭଉଣୀକୁ ଯୋଗ୍ୟ ବର ବୋଲି ଭାବୁଥିଲେ ଶିଶୁପାଳ, କାରଣ ତାଙ୍କର ସେହିଭଳି ଭାବେ ବହୁତ ଗୁଣ ଥିଲା। କିନ୍ତୁ ଯେତେ ଗୁଣ ଥିଲେ ମଧ୍ୟ ଯଦି ଏକଟି ନାହିଁ, ଏ ଗୁଣର ସବୁ ମୂଲ୍ୟ କିଛି ନାହିଁ, ଯଦି ଭଗବାନ ପ୍ରତି ଭକ୍ତି ନାହିଁ, ଯେତେ ଗୁଣ ଥିଲେ ମଧ୍ୟ ସେସବୁ ଶୂନ ସହିତ ତୁଳନା କରାଯାଇଛି। ତେଣୁ ଏଠି ମଧ୍ୟ ଆମେ ଦେଖିବା ରାଜସ୍ୱ ଯଜ୍ଞରେ ଯୁଧିଷ୍ଠିର ମହାରାଜ ଯେଉଁ ରହିଛନ୍ତି ଇନ୍ଦ୍ରପ୍ରସ୍ଥରେ, ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରୁଥିଲେ, ସେହି ସମୟରେ ସମସ୍ତେ ତାକୁ ସମର୍ଥନ କଲେ, ଭଗବାନ କୃଷ୍ଣ ହେଉଛନ୍ତି ଅଗ୍ରପୂଜ୍ୟ, କିନ୍ତୁ ଶିଶୁପାଳ ଆଦି କେତେଜଣ ରହିଥିଲେ ରାଜା ଏସବୁ ବିରୋଧ କରୁଥିଲେ, ଏବଂ ଶିଶୁପାଳ ପ୍ରକାଶ୍ୟ ଭାବରେ ଭଗବାନଙ୍କର ସମାଲୋଚନା କରିବା ପାଇଁ ଆରମ୍ଭ କଲେ, ଭଗବାନ ନିନ୍ଦା କରିବା ପାଇଁ ଆରମ୍ଭ କଲେ। ଏ ଘଟଣା ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯିବ, ଏଇଥିରୁ ଇଏ ହେଉଛି ନୃସିଂହଦେବଙ୍କର ଆବିର୍ଭାବ କଥା ଆସିବ ଏଇଥିରୁ, ଆସନ୍ତାକାଲି ନୃସିଂହଦେବଙ୍କର ଆବିର୍ଭାବ, ଏ ସପ୍ତମ ସ୍କନ୍ଧରୁ ଆରମ୍ଭ ହେଇଛି ନୃସିଂହଦେବଙ୍କର କଥା। ତେଣୁ ଏହିଭଳି ଭାବରେ ଭଗବାନ ହେଉଛନ୍ତି ଆଦି ପୁରୁଷ ହେଉଛନ୍ତି ଭଗବାନ କୃଷ୍ଣ, କିନ୍ତୁ ତାଙ୍କର ବଡ଼ ଭାଇ ହିସାବରେ ବଳରାମ, ଯଦିଓ ତାଙ୍କର ବଡ଼ ଭାଇ ତାଙ୍କର ଅଗ୍ରଜ, କିନ୍ତୁ ସେ ବଳରାମ ମଧ୍ୟ ଭଗବାନ କୃଷ୍ଣଙ୍କର ଆରାଧନା କରନ୍ତି, ଭଗବାନଙ୍କର ଦଶ ପ୍ରକାର ସେବା କରନ୍ତି। ଆଉ କାହା କଥା କ'ଣ କହିଛ, ଚୈତନ୍ୟ ବର୍ଣ୍ଣନା କରାଯାଇଛି, ଆଉ କାହା କଥା କ'ଣ କହିବା, ସ୍ୱୟଂ ବଳଦେବ ମହାଶୟ ଭଗବାନ କୃଷ୍ଣଙ୍କର ଯଦିଓ ସାନ ଭାଇ ତାଙ୍କର ସେବା କରୁଛନ୍ତି, ଗୋଟିଏ ପ୍ରକାର ନୁହଁ ଦୁଇ ପ୍ରକାର ନୁହଁ ଦଶ ପ୍ରକାର ସେବା କରୁଛନ୍ତି। ତେଣୁ ଆଜି ଭଗବାନ କୃଷ୍ଣ ବଳରାମଙ୍କୁ ତାଙ୍କର ବଡ଼ ଭାଇଙ୍କୁ ସମ୍ମାନିତ କରୁଛନ୍ତି ଯେ ଏ ଭାଇ ଆଦି ପୁରୁଷ ଆପଣଙ୍କୁ ଏ ବୃକ୍ଷମାନେ ପ୍ରଣାମ କରୁଛନ୍ତି, ଆପଣ ତାଙ୍କୁ କୃପା କରନ୍ତୁ, ତାଙ୍କର ଯେଉଁ ତମ ଗୁଣରେ ସେମାନେ ବୃକ୍ଷ ଜନ୍ମ ପ୍ରାପ୍ତ ହୋଇଛନ୍ତି, ସ୍ଥାବର ଜନ୍ମ ପ୍ରାପ୍ତ ହୋଇଛନ୍ତି, ସେମାନେ ତମ ଗୁଣରୁ ଉଦ୍ଧାର ପାଆନ୍ତୁ, ଏହିଭଳି ଭାବରେ ଭାଇଙ୍କୁ କହୁଛନ୍ତି। ବର୍ତ୍ତମାନ କହୁଛନ୍ତି ଯେ ବୃକ୍ଷମାନେ ଯେ ଖାଲି ଭଗବାନଙ୍କର ସ୍ୱାଗତ କରୁଛନ୍ତି ବା ସେବା କରୁଛନ୍ତି ତାହା ନୁହଁ, ନୃତ୍ୟନ୍ତି ଅମି ଶିଖିନ ଇଡ଼ିୟ ମୁଦା ହରିଣ୍ୟ। ଭଗବାନ କୃଷ୍ଣ ବଳରାମ ଆଗରେ ଗାଭୀମାନେ ଅଛନ୍ତି, ପଛରେ କୃଷ୍ଣ ରହିଛନ୍ତି, ତାଙ୍କ ସାଙ୍ଗରେ ବଳରାମ ରହିଛନ୍ତି, ଏବଂ ତାଙ୍କ ପଛରେ ତାଙ୍କ ସାଙ୍ଗ ବାଳକମାନେ ରହିଛନ୍ତି। ଏହିଭଳି ଭାବରେ ସେମାନେ ବୃନ୍ଦାବନରେ ପ୍ରବେଶ କରୁଛନ୍ତି, ତାଙ୍କ ସାଙ୍ଗ ବାଳକମାନେ ତାଙ୍କର ପ୍ରଶଂସା କରୁଛନ୍ତି, ଯଶଗାନ କରୁଛନ୍ତି, ଏବଂ ପାର୍ଶ୍ୱରେ ଥିବା ବୃକ୍ଷମାନେ ଭଗବାନଙ୍କୁ ପ୍ରଣାମ କରୁଛନ୍ତି, ନଈ ଯାଇକି ଭଗବାନ ପ୍ରଣାମ କରୁଛନ୍ତି। ଏବଂ ଏଠାରେ କୁହାହେଉଛି ନୃତ୍ୟନ୍ତି ଅମି ଶିଖିନ, ଶିଖି କହିଲେ ମୟୂରମାନେ, ଶିଖି ପିଛ, ଭଗବାନଙ୍କର ପ୍ରିୟ ହେଉଛି ଶିଖିର ପୁଚ୍ଛ, ଯେଉଁ ମୟୂର ପୁଚ୍ଛ, ଶିଖି କହିଲେ ମୟୂର, ମୟୂର ନୃତ୍ୟନ୍ତି, ମୟୂର ମୟୂରର ଯେଉଁ ରହିଛି ମୟୂର କାହିଁକି ଭଗବାନ ମୟୂର ପିଛ ମସ୍ତକରେ ଲଗାନ୍ତି, ଏ ପ୍ରଶ୍ନଟି ମଧ୍ୟ ବହୁତ ପ୍ରଶ୍ନ ପଚାରନ୍ତି, ପ୍ରଶ୍ନଟି କାହିଁକି ମୟୂର ପିଛକୁ ଭଗବାନ ଧାରଣ କରନ୍ତି, ତାଙ୍କର ମସ୍ତକରେ ଧାରଣ କରନ୍ତି ମୟୂର ପିଛ। ତେଣୁ ମୟୂର ମୟୂରର ବହୁତ ପ୍ରକାର ଗୁଣ ସବୁ ରହିଛି, ବିଶେଷ ଭାବରେ ମୟୂର ଯେତେବେଳେ ମେଘ ଦେଖେ, ନୀଳ ମେଘ ଦେଖେ, ଯେତେବେଳେ ସେ ନୃତ୍ୟ କରେ, ନୃତ୍ୟ କରେ, ନୀଳମେଘ ଦେଖିଲେ ସେ ନୃତ୍ୟ କରେ, ଏବଂ ଭଗବାନ କୃଷ୍ଣ ମଧ୍ୟ ସେହିଭଳି ନୀଳମେଘ, ଭାଗବତଙ୍କର ଆରମ୍ଭରେ ଯେତେବେଳେ ଭଗବାନ ଦେବକୀଙ୍କ ଗର୍ଭରେ ଆସିଯାଇଛନ୍ତି ସେତେବେଳେ ବର୍ଣ୍ଣନା କରାଯାଇଛନ୍ତି, ସେ କିଭଳି ଭାବରେ ଭଗବାନଙ୍କର ଶରୀର ରଙ୍ଗ ମେଘବର୍ଣ୍ଣ ଭଳି। ତେଣୁ ମୟୂରମାନେ ଯେତେବେଳେ ଦେଖୁଛନ୍ତି ଭଗବାନଙ୍କର ରୂପ, ଏ ମେଘର ବର୍ଣ୍ଣ ଭଗବାନଙ୍କର, ତେଣୁ ମୟୂରମାନେ ଆନନ୍ଦରେ ନୃତ୍ୟ କରୁଛନ୍ତି। ଏମାନେ ପ୍ରକୃତି ସମସ୍ତେ ମୁନି ଋଷିମାନେ ପଶୁପକ୍ଷୀ ରୂପରେ ଭଗବାନଙ୍କର ସେବା କରୁଛନ୍ତି। ତେଣୁ ନୃତ୍ୟନ୍ତି ଆମେ ଶିଖିନ, କିଛି ନ କହିଲେ ମୟୂରମାନେ ମୟୂରମାନେ ଭଗବାନଙ୍କର ଆଶୀର୍ବାଦ ଦେଖି ଆନନ୍ଦରେ ନୃତ୍ୟ କରୁଛନ୍ତି। ଇଡ଼ିୟ ମୁଦା ହରିଣ୍ୟ ଯେଉଁ ଶିଖିମାନେ ତାଙ୍କର ଯେଉଁ ଗାନ କରୁଛନ୍ତି ତାଙ୍କର ଯେଉଁ କ'ଣ ଶବ୍ଦ କରୁଛନ୍ତି ଆଦ୍ୱାରା ସେ ଭଗବାନଙ୍କ ପୂଜା କରୁଛନ୍ତି। ତାଙ୍କର ତାଙ୍କର ଅନୁସାରେ ତାଙ୍କର ଯେଉଁ ଶରୀର ପ୍ରାପ୍ତ ହୋଇଛନ୍ତି ସେହି ଶରୀର ଅନୁସାରେ ଭଗବାନଙ୍କର ସ୍ତବ କରୁଛନ୍ତି ଇଡ଼ିୟ ବା ପୂଜା କରୁଛନ୍ତି। ଏବଂ ହରିଣ୍ୟମାନେ ହରିଣୀମାନେ ମଧ୍ୟ ଭଗବାନ ଦର୍ଶନ କରି ସେମାନେ ମଧ୍ୟ ଆନନ୍ଦିତ ହେଉଛନ୍ତି। ସମସ୍ତେ ଆନନ୍ଦିତ ହେଉଛନ୍ତି, ଭଗବାନ ହେଉଛନ୍ତି ଆନନ୍ଦ ଘନ, ଚିରାନନ୍ଦ ଘନ ଭଗବାନ। ତେଣୁ ତାଙ୍କୁ ଯେଉଁମାନେ ଦେଖିବେ ସେମାନେ ମଧ୍ୟ ଆନନ୍ଦିତ ହେବେ, ପ୍ରକୃତ ଆନନ୍ଦ ତାଙ୍କ ପାଖରେ ହିଁ ଅଛନ୍ତି। ରମନ୍ତେ ଯୋଗିନୋ ଅନନ୍ତେ ସଦ୍ୟାନନ୍ଦ ଚିଦାତ୍ମନି ଇତି ରାମ ପଦନାଶୁ ପରମ ବ୍ରହ୍ମ ଅଭିଧୀୟତେ। ପୁରାଣରେ ବର୍ଣ୍ଣନା କରାଯାଇଛି ଭଗବାନ ରାମଙ୍କର, ଆମର ଏଠି ରାମ ପୂଜିତ ହେଉଛନ୍ତି। ରାମ ଶବ୍ଦର ଅର୍ଥ ହେଉଛି କ'ଣ ନା, ରମନ୍ତି ଯୋଗିନୋ ଅନନ୍ତେ, ଯୋଗୀମାନେ ଭଗବାନଙ୍କ ରୂପ ଦର୍ଶନ କରି ସେମାନେ ବହୁତ ଆନନ୍ଦିତ ହୁଅନ୍ତି। ରମନ୍ତି ଯୋଗିନୋ ଅନନ୍ତେ ସତ୍ୟାନନ୍ଦ ଚିଦାତ୍ମନି, ସେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି କିଭଳି ଆନନ୍ଦ ନା ସଚିତ ଆନନ୍ଦ ସତ୍ୟାନନ୍ଦ ଚିଦାତ୍ମନି, ସତ୍ ମାନେ ସବୁବେଳେ ପାଇଁ ସେ ଆନନ୍ଦ ରହିବ ଏବଂ ପୂର୍ଣ୍ଣ ଜ୍ଞାନମୟ, ସେ ଆନନ୍ଦରେ ଜ୍ଞାନ ମଧ୍ୟ ରହିଛି ଏବଂ ପୂର୍ଣ୍ଣ ଆନନ୍ଦମୟ। ତେଣୁ ଯୋଗୀମାନେ ଏଇଭଳି ଭାବରେ ଭଗବାନଙ୍କ ରୂପ ଦେଖି ଇତି ରାମ ପଦେନ ଆସୁ, ଏ ରାମ ଶବ୍ଦର ଅର୍ଥ ହେଉଛି ଏଇଟା ପରମ ବ୍ରହ୍ମ, ଇଏ ହେଉଛନ୍ତି ପରମ ବ୍ରହ୍ମ, ରାମ ଶବ୍ଦର ଅର୍ଥ ହେଉଛି ପରମ ବ୍ରହ୍ମ। ତେଣୁ ସେ ରାମଙ୍କୁ ଦର୍ଶନ କରିବ, ଯେ ଭଗବାନ ରାମଙ୍କର ନାମ ନେବେ, ଭଗବାନ ରାମଙ୍କର ସ୍ମରଣ କରିବେ, ସେମାନେ ଅନନ୍ତ ଆନନ୍ଦ ପ୍ରାପ୍ତ ହେବେ, ଇତି ରାମ ପଦେନ ଆସୁ। ତେଣୁ ଇଏ ସମସ୍ତେ ବନବାସୀମାନେ ପଶୁପକ୍ଷୀଠାରୁ ଆରମ୍ଭ କରି ସ୍ଥାବର ଜଙ୍ଗମ ସମସ୍ତେ ଭଗବାନଙ୍କର ଏଇ ଯେଉଁ ଲୀଳାକୁ ଦେଖି ଆନନ୍ଦିତ ହେଉଛନ୍ତି, ତାଙ୍କର ସେବାରେ କିଛି ସେବା ଅର୍ପଣ କରୁଛନ୍ତି, ତାଙ୍କ ପାଇଁ କିଛି ସେବା ଅର୍ପଣ କରୁଛନ୍ତି। ନୃଶିଖି ମୟୂର ସେ ନୃତ୍ୟ କରି ଭଗବାନଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି, ଭଗବାନଙ୍କୁ ସେବା କରୁଛନ୍ତି ମୟୂର, ନୃତ୍ୟନ୍ତି ଆମେ ଶିଖିନ। ଇଡ଼ିୟ ମୁଦା ହରିଣ୍ୟ, ହରିଣମାନେ ସେମାନେ ମଧ୍ୟ ଆନନ୍ଦିତ ହେଉଛନ୍ତି। କୁର୍ବନ୍ତି ଗୋପ୍ୟ ଇବତେ ପ୍ରିୟମିକ୍ଷଣେନ, ଯେମିତି ଗୋପୀମାନେ ଭଗବାନଙ୍କୁ ଦର୍ଶନ କରନ୍ତି, ଭଗବାନ ଯେଉଁ ଦର୍ଶନ କରନ୍ତି ଗୋପୀମାନେ, ସେ ସ୍ୱତନ୍ତ୍ର ଦର୍ଶନ ଗୋପୀମାନେ, ଗୋପୀମାନଙ୍କର ଯେଉଁ ଦର୍ଶନ ରହିଛି ସ୍ପୃହା ରହିଛି ସେଟାକୁ ଆମେ ବୁଝିପାରିବା ନାହିଁ କିଭଳି ଭାବରେ ସେ ଦର୍ଶନ କରନ୍ତି ଭଗବାନଙ୍କର, କାରଣ ଭଗବାନଙ୍କର ଦର୍ଶନ କରିବା ପାଇଁ ତାଙ୍କୁ ସୁଯୋଗ ମିଳେ ନାହିଁ। ସକାଳ ହେଲେ ସେ ଚାଲିଯାଆନ୍ତି, ଭଗବାନ ଚାଲିଯାଆନ୍ତି ବଣକୁ, ହଟଦି ଯତ୍ ଭବା ନହ୍ନି କାହାନନମ୍, ସକାଳ ହୋଇଗଲେ କୃଷ୍ଣ ବଳରାମ ଏବଂ ତାଙ୍କ ସାଙ୍ଗ ବାଳକମାନେ ସବୁ ଚାଲିଯାଆନ୍ତି ବଣକୁ ଚାଲିଯାଆନ୍ତି। ତ୍ରୁଟି ଯୁଗାୟତେ ତ୍ୱାମ ଅପଶ୍ୟତାମ, ଭଗବାନଙ୍କ ବିରହରେ କୃଷ୍ଣଙ୍କ ବିରହରେ ଅଦର୍ଶନରେ ସେମାନେ ତାଙ୍କର ଗୋଟିଏ ତ୍ରୁଟି ତ୍ରୁଟି ବହୁତ ମାନେ ବର୍ଣ୍ଣନା କରାଯାଇ ତ୍ରୁଟିର ସମୟ କେତେ, 1600 ସେକେଣ୍ଡର 1687 ଭାଗ ହେଉଛି ଗୋଟିଏ ତ୍ରୁଟି। ସେ ବ୍ରହ୍ମା ଯେତେବେଳେ ଚୋରି କରି ନେଇଯାଇଥିଲେ ଗୋଟିଏ ତ୍ରୁଟି ବିତି ଯାଇଥିଲା, ସେହି ତ୍ରୁଟି ଭିତରେ ଗୋଟିଏ ବର୍ଷ ଚାଲିଗଲା ଇଏ। ତେଣୁ ସେଇ ଗୋଟିଏ ତ୍ରୁଟି ଗୋଟିଏ ଯୁଗ ଭଳି ତାଙ୍କୁ ଲାଗୁଛି ଗୋପୀମାନଙ୍କୁ, ତ୍ରୁଟି ଯୋଗା ଏତେ ତ୍ୱାମ ଅପଶ୍ୟତାମ, କୃଷ୍ଣଙ୍କୁ ନ ଦେଖି ତାଙ୍କୁ ତ୍ରୁଟିଟା ଗୋଟେ ଯୁଗ ବା 10 ବର୍ଷ ଭଳି ଲାଗୁଛି। ଭଗବାନ ତ ଫେରୁଛନ୍ତି ସନ୍ଧ୍ୟାବେଳେ, କୁଟିଳଙ୍କୁ ଭଗବାନଙ୍କର ଯେଉଁ କୁଟିଳ କୁନ୍ତଳ ରହିଛି ବା କେଶରାଜି ରହିଛି, ସୁନ୍ଦର କେଶରାଜି ରହିଛି ଭଗବାନଙ୍କର ଏବଂ ମୁଖର ଚାରିପଟେ ସେ କେଶରାଜି ରହିଛନ୍ତି ଭଗବାନଙ୍କର ସେ ମୁଖକୁ, କୁଟିଳଂ କୁନ୍ତଳଂ ଶ୍ରୀମୁଖଂ ଚେତେ ଜଡ଼ ଉଦୀକ୍ଷତାଂ ପଥମକୁ ଦୃଶାମ, ଦର୍ଶନ କରୁଛନ୍ତି ଆଖିରେ ଯେଉଁ ପତା ପଡ଼ିଯାଉଛି ସେ ସମୟରେ ସେମାନେ ବହୁତ କଷ୍ଟପ୍ରାପ୍ତ ହେଉଛନ୍ତି, ବହୁତ ଦୁଃଖ କରୁଛନ୍ତି, ବ୍ରହ୍ମାଙ୍କ ଉପରେ ଭୀଷଣ କ୍ରୋଧ ପ୍ରକାଶ କରୁଛନ୍ତି, କାହିଁକି ବ୍ରହ୍ମା ଏଭଳି ଚକ୍ଷୁ ସୃଷ୍ଟି କଲେ। ଏଇଭଳି ଭାବରେ ଗୋପୀମାନେ ଭଗବାନଙ୍କୁ ଦର୍ଶନ କରନ୍ତି। ତେଣୁ ଆଜି ହରିଣମାନେ ମଧ୍ୟ ଯେଉଁ ଭଗବାନଙ୍କର ରୂପ ଦର୍ଶନ କରୁଛନ୍ତି ବହୁତ ପ୍ରିୟ ମିକ୍ଷଣହୀନ, ବହୁତ ଆନନ୍ଦରେ ଈକ୍ଷଣ କରୁଛନ୍ତି, ବହୁତ ଭଗବାନ ରୂପକୁ ସେମାନେ ରୂପ ସୌନ୍ଦର୍ଯ୍ୟକୁ ଆସ୍ୱାଦନ କରୁଛନ୍ତି ଚକ୍ଷୁ ମାଧ୍ୟମରେ। ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ଗୋପୀ ଗୀତରେ ସେଇଟା ବର୍ଣ୍ଣନା, ବେଣୁ ଗୀତରେ ସେଇଟା ବର୍ଣ୍ଣନା କରାଯାଇଛି। ଇଏ ହେଉଛି ଚକ୍ଷୁଷ୍ମାନ, ଯେଉଁମାନଙ୍କ ଚକ୍ଷୁ ଅଛି, ଏ ଚକ୍ଷୁ ଥିବା ବ୍ୟକ୍ତିର ହେଉଛି ପରମ ଲାଭ। ଇଏ ହେଉଛି ଭଗବାନଙ୍କ ରୂପ ଦର୍ଶନ କରିବା ଓ ଚକ୍ଷୁର ପରମ ଲାଭ। ଆଜି ହରିଣମାନେ ଭଗବାନଙ୍କ ରୂପ ଦର୍ଶନ କରି ବହୁତ ଆନନ୍ଦିତ ହେଉଛନ୍ତି। ଏବଂ ସୁତେଇଶ୍ଚ କୋକିଳ ଗଣା ଗୃହମାଗତାୟ, କୋକିଳ କୋକିଳ ଯେଉଁ ରହିଛି କୋଇଲି, କୋଇଲିକୁ କୋକିଳ ବୋଲି କୁହାଯାଏ। ଆଚାର୍ଯ୍ୟ ତାଙ୍କର ଟୀକାରେ କହିଛନ୍ତି କୋକିଳ ଅର୍ଥ କ'ଣ, କୋକିଳ ହେଉଛି କୋକିଳ ଅର୍ଥ ହେଉଛି କ'ଣ ନା କ ଓ ଉ କୋ ଆସୁଛି କୋକିଳ। ତେଣୁ କ ଶବ୍ଦରେ ହେଉଛି ବ୍ରହ୍ମା, ଉ ଶବ୍ଦରେ ଅଛନ୍ତି ବିଷ୍ଣୁ, ଉ ଶବ୍ଦରେ ଆସୁଛନ୍ତି ଶିବ। ତେଷାଂ କିଳ ବାର୍ତ୍ତା, କିଳ କହିଲେ ବାର୍ତ୍ତା, କୋକିଳ କୋକିଳ ଯେଉଁ ଶବ୍ଦ କରୁଛି, କୁ କୁ ଶବ୍ଦ କରୁଛି, ସେ ହେଉଛି କୋକିଳ ଅର୍ଥ ହେଉଛି ବ୍ରହ୍ମା ବିଷ୍ଣୁ ଶିବ, ଏମାନେ ଭଗବାନଙ୍କର କ'ଣ ଭଗବାନଙ୍କର ଗୁଣଗାନ କରୁଛନ୍ତି କୋକିଳ। କିଳ କହିଲେ ବାର୍ତ୍ତା, ଯେସାଂ କୋକିଳା ଇନ୍ଦ୍ରାଦୟ, ଇନ୍ଦ୍ରାଦି ଦେବତାମାନେ କୋକିଳ ଭଳି ରହି ତାଙ୍କୁ ଭଗବାନଙ୍କର ଗୁଣଗାନ କରୁଛନ୍ତି। ତାଙ୍କୁ ସୁଯୋଗ ମିଳିଲା, ସେମାନେ ସବୁ ରୂପ ଧାରଣ କରିବେ ଦେବତାମାନେ। ଅମରା ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ମହାରାଜ କହୁଥିଲେ ଅମରା, ଅମରା କହିଲେ ଦେବତାମାନଙ୍କୁ ଅମରା ବୋଲି କୁହାଯାଏ। ତେଣୁ ତାଙ୍କୁ ଗୋଟେ ସୁଯୋଗ ମିଳିଲା ଭଗବାନଙ୍କ ଦର୍ଶନ କରିବା ପାଇଁ। ଖାଲି ଯେ ସ୍ୱର୍ଗରେ ମାନେ ତାଙ୍କ ବିମାନ ରହିକି ଦର୍ଶନ କରନ୍ତି ତା ନୁହଁ, ସେମାନେ ମଧ୍ୟ ବିଭିନ୍ନ ରୂପ ଗ୍ରହଣ କରନ୍ତି। ଇନ୍ଦ୍ରାଦୟ ବୋଲି ଆମର ବଂଶୀଧର ଆଚାର୍ଯ୍ୟ କହୁଛନ୍ତି ଏଇଟା, ଇନ୍ଦ୍ରା ଆଦୟ କହିଲେ ସବୁ ଦେବତାମାନେ ପଶୁପକ୍ଷୀ ହୋଇଯାଇଛନ୍ତି, ଭଗବାନଙ୍କୁ ସ୍ୱାଗତ କରୁଛନ୍ତି ପଶୁପକ୍ଷୀ ରୂପରେ, ଦେବତା ରୂପରେ ସ୍ୱାଗତ କରୁଛନ୍ତି, ଉପରେ ରହିକି ଦର୍ଶନ କରୁଛନ୍ତି। ତାପରେ ମଧ୍ୟ ସେ ରୂପ ଧାରଣ କରୁଛନ୍ତି, ପଶୁପକ୍ଷୀ ରୂପ ଧାରଣ କରି ଭଗବାନଙ୍କୁ ସ୍ୱାଗତ କରୁଛନ୍ତି। ତେଣୁ ଇଏ କୋକିଳ ବୋଲି କୁହାଯାଉଛି। କୋକିଳମାନେ ସୁକ୍ତେଇ ଯେଉଁ କୁହୁକୁ ଗାନ କରୁଛନ୍ତି କୋକିଳ, ଇଏ ଯେତେବେଳେ ମହାପ୍ରଭୁ ଯାଇଥିଲେ, ଆମର ସମୟ ହୋଇଯାଇଛି ସେଥିପାଇଁ ଆମେ କଥାଟି କହିଦେଉଛେ ଭୁଲିଯିବା ବୋଲି, ଶୁଆସାରୀମାନେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ମହାପ୍ରଭୁ ଶ୍ରବଣ କରୁଛନ୍ତି, ବହୁତ ଆନନ୍ଦିତ ହେଉଛନ୍ତି। ଶୁଆସାରୀମାନେ ତାଙ୍କର ତାଙ୍କ ଭାଷାରେ ବୋଲିଲେ ମଧ୍ୟ ଭଗବାନ ହେଉଛନ୍ତି ଶବ୍ଦ ଭାଷାବିତ୍, ଏ ସବୁ ଭାଷାକୁ ଜାଣନ୍ତି। ତେଣୁ ଶୁଆସାରୀ କ'ଣ କହୁଛନ୍ତି ମହାପ୍ରଭୁ ମଧ୍ୟ ଜାଣିପାରୁଛନ୍ତି, ଆନନ୍ଦିତ ହେଉଛନ୍ତି। କୃଷ୍ଣ ଏବଂ ରାଧାଙ୍କର ଗୁଣଗାନ ଚାଲିଛି, ଶୁଆ କୃଷ୍ଣଙ୍କର ଗୁଣଗାନ କରୁଛନ୍ତି, ସାରି ରାଧିକା ରାଧାଙ୍କର ଗୁଣଗାନ କରୁଛନ୍ତି। ଏସବୁ ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳା 17 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯାହା ବି ହେଉ, ଏହିଭଳି ଭାବରେ ପଶୁପକ୍ଷୀମାନେ ଭଗବାନଙ୍କର ସ୍ୱାଗତ କରୁଛନ୍ତି। ସୁପ୍ତେଇଶ କୋକିଳା ଗଣା ଗୃହମାଗତାୟ, ତାଙ୍କର ବଣ ହେଉଛି ତାଙ୍କର ଗୃହ, କୋକିଳମାନଙ୍କର ମୟୂରମାନଙ୍କର ପଶୁପକ୍ଷୀମାନଙ୍କର ବୃକ୍ଷଲତାମାନଙ୍କର ଗୃହ ହେଉଛି ବଣ, ବୃନ୍ଦାବନ, ସାମାନ୍ୟ ବନ ନୁହଁ ବୃନ୍ଦାବନ। ତେଣୁ ଧାନ୍ୟା ବନୌକଷ ଇଆନ୍ ହି ଶତାମ ନିସର୍ଗ, ତେଣୁ ବନୌକଷା ବଣରେ ଯେଉଁମାନେ ରହୁଛନ୍ତି ବନବାସୀମାନେ ବନୌକଷା, ସେମାନେ ଆଜି ଧନ୍ୟ ହୋଇଯାଇଛନ୍ତି। ଭଗବାନ ରୂପ ଦର୍ଶନ କରି ଭଗବାନଙ୍କ ସେବାରେ ନିଜକୁ ଅର୍ପଣ କରି ସେମାନେ ଧନ୍ୟ ହୋଇଯାଇଛନ୍ତି। ଇଆନ୍ ହି ଶତାମ ନିସର୍ଗ, ଇଏ ଶତାମ ଶତାମ କାହାକୁ କୁହାଯାଏ ନା ଭଗବାନ ହେଉଛନ୍ତି ସତ୍, ସତ୍ରେ ଯେଉଁମାନେ ଶରଣ ନେଇଛନ୍ତି ସେମାନେ ଶତାଙ୍ଗ ବୋଲି କୁହାଯାଏ। ତେଣୁ ଶତାଙ୍ଗ ନିସର୍ଗ ବା ତାଙ୍କର ସ୍ୱଭାବ ହେଉଛି ଏହିଭଳି ଭାବରେ ସାଧୁ, ସାଧୁ ପ୍ରକୃ ସାଧୁ ସ୍ୱଭାବ। ସାଧୁ ସ୍ୱଭାବ କହିଲେ କିଏ କ'ଣ ନା ତାଙ୍କର ଆଶ୍ରମକୁ ବା ତାଙ୍କର ଗୃହକୁ ଯିଏ ଆସୁଛନ୍ତି ସେ ସମସ୍ତଙ୍କୁ ସତ୍କାର କରିବେ, ହେଉଛି ସାଧୁ। ଅସାଧୁ କେଉଁଟା, ଅସାଧୁ ଲକ୍ଷଣ କ'ଣ, ଅସାଧୁ ଲକ୍ଷଣ ବର୍ଣ୍ଣନା କରାଯାଇଛି, ଭାଗବତ ବର୍ଣ୍ଣନା କରାଯାଇଛି, ଅସାଧୁର ଲକ୍ଷଣ ସାଧୁର ଲକ୍ଷଣ ବର୍ଣ୍ଣନା କରାଯାଇଛି। ତେଣୁ ଅସାଧୁର ଲକ୍ଷଣ କ'ଣ ସେ ଲେଖିଦେବ, ବିୱେର ଅଫ୍ ଡଗ୍, କୁକୁର ପ୍ରତି ସାବଧାନ। କିନ୍ତୁ ସାଧୁ ଯେଉଁମାନେ ସେମାନେ ସ୍ୱାଗତ କରିବେ, ସମସ୍ତଙ୍କୁ ସ୍ୱାଗତ, ଶତ୍ରୁକୁ ମଧ୍ୟ ସେ ସ୍ୱାଗତ କରିବେ। ତେଣୁ ଆଜି ବନବାସୀମାନେ ବନକୋଷାମାନେ ଭଗବାନ କୃଷ୍ଣ ଏବଂ ବଳରାମ ତାଙ୍କ ସାଙ୍ଗ ବାଳକମାନଙ୍କୁ ସ୍ୱାଗତ କରୁଛନ୍ତି। କିଛି ସେବା ଅର୍ପଣ କରୁଛନ୍ତି, ଦୃଷ୍ଟି ମାଧ୍ୟମରେ, ଇକ୍ଷଣ ମାଧ୍ୟମରେ ଭଗବାନଙ୍କ ସେବା କରୁଛନ୍ତି, ଆମେ ଯଦି ଦର୍ଶନ କରୁଛେ ଇଏ ଗୋଟିଏ ମଧ୍ୟ ଭଗବାନଙ୍କ ସେବା, ସେଥିପାଇଁ ଭକ୍ତିର 9ଟି ଅଙ୍ଗ ରହିଛି, ଶ୍ରବଣ କରୁଛେ ଇଏ ମଧ୍ୟ ଭଗବାନଙ୍କ ଗୋଟେ ସେବା, କୀର୍ତ୍ତନ କରୁଛେ ଆମେ କଥା କହୁଛେ ଇଏ ମଧ୍ୟ ଭଗବାନଙ୍କ ଗୋଟେ ସେବା, ଶ୍ରବଣ କୀର୍ତ୍ତନ ସ୍ମରଣ କଲେ ସିଏ ମଧ୍ୟ ଗୋଟେ ଭଗବାନଙ୍କ ସେବା, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ଅର୍ଚ୍ଚନ, ଅର୍ଚ୍ଚନ ତ ଚାଲିଛି ଭଗବାନଙ୍କର, ବନ୍ଦନା କରିବା ସିଏ ମଧ୍ୟ ଗୋଟେ ସେବା, ଦର୍ଶନ କରିବା ମଧ୍ୟ ଭଗବାନଙ୍କର ଗୋଟେ ସେବା, ରୂପ ଦର୍ଶନ କରିବା ସେ ଗୋଟେ ମଧ୍ୟ ସେବା ଭଗବାନଙ୍କର। ତେଣୁ ଇଏ ହେଉଛି ସତାଙ୍ଗ ନିସର୍ଗ, ଯେଉଁମାନେ ସାଧୁ, ସାଧୁମାନଙ୍କର ସ୍ୱଭାବ ହେଉଛି ଏଇଟା, ଯିଏ ତାଙ୍କ ପାଖକୁ ଆସିବେ ତାଙ୍କୁ ସ୍ୱାଗତ କରିବେ। ଆଜି ବନୌକ ସେମାନେ ବ୍ରଜବାସୀମାନେ ଭଗବାନ ଯେହେତୁ ତାଙ୍କର ବଣକୁ ଆସିଛନ୍ତି ତାଙ୍କୁ ସ୍ୱାଗତ କରୁଛନ୍ତି, ତାଙ୍କର ଶବ୍ଦ ମାଧ୍ୟମରେ ତାଙ୍କର ଗାନ ମାଧ୍ୟମରେ ଭଗବାନଙ୍କ ଗୁଣଗାନ କରୁଛନ୍ତି, ତାଙ୍କ ଚକ୍ଷୁ ମାଧ୍ୟମ ଦର୍ଶନ କରି ଭଗବାନ ରୂପର ସୌନ୍ଦର୍ଯ୍ୟକୁ ଆସ୍ୱାଦନ କରୁଛନ୍ତି। ସେଇଭଳି ଭାବରେ ଅଷ୍ଟମ ଏହି ଶ୍ଲୋକରେ ବର୍ଣ୍ଣନା କରାଯାଇଛି, ଧନ୍ୟ ଧନ୍ୟ ଅୟମ୍ ଅଦ୍ୟ ଧରଣୀ, ଅଦ୍ୟ ବର୍ତ୍ତମାନ ଅଦ୍ୟ, ଏଠି ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ଅଦ୍ୟ କହିଲେ ଭଗବାନ କୃଷ୍ଣ ବଳରାମ ଯେଉଁ ସମୟରେ ପୃଥିବୀରେ ଅବତରଣ ସମୟକାଳକୁ ନିର୍ଦ୍ଦେଶ କରାହୋଇଛି 5500 ବର୍ଷ ତଳର କଥା, ସେ ସମୟରେ ଅଦ୍ୟ ବୋଲି କୁହାଯାଉଛି, କିନ୍ତୁ ଅଦ୍ୟର ଅର୍ଥ ମଧ୍ୟ କୁହାଯିବ ବର୍ତ୍ତମାନ ମଧ୍ୟ ଚାଲିଛି ଭଗବାନଙ୍କ ଲୀଳା, ଭଗବାନଙ୍କ ଲୀଳାକୁ ସେଥିପାଇଁ ନିତ୍ୟ ଲୀଳା କୁହାଯାଏ, ଭଗବାନ ଲୀଳା କେଉଁଠାରେ ଚାଲିଛି ବର୍ତ୍ତମାନ ମଧ୍ୟ ଭଗବାନ ଏହି ଲୀଳା କରୁଥିବେ, ଗୋଚାରଣ ଲୀଳା କରୁଥିବେ। ଆଜିର ଯେଉଁ ଶ୍ଲୋକଟି ରହିଛି, କେଉଁ 3 ପ୍ରକାର ବୈକୁଣ୍ଠ ଅଛି ଆମେ କହିବା ସେକଥା, ଭୌମ ବୃନ୍ଦାବନ, ଏ କେଉଁ ଭୂମିରେ ବୃନ୍ଦାବନ ସେଇଟା ମଧ୍ୟ ବୃନ୍ଦାବନ ରହିଛି, ଭଗବାନ ଲୀଳା ଚାଲିଥିବ। ତେଣୁ ଆଜି ସେମାନେ ସମସ୍ତେ ଧନ୍ୟ ହୋଇଯାଉଛନ୍ତି, ଧନ୍ୟ ଅୟମ୍ ଅଦ୍ୟ ଧରଣୀ, ବର୍ତ୍ତମାନ ବର୍ତ୍ତମାନ ମଧ୍ୟ ଧରଣୀ ସବୁ ଧନ୍ୟ ହୋଇଯାଉଛନ୍ତି, ଧରଣୀ ଧରଣୀ ଭଗବାନ ଧାରଣ କରିଥିଲେ ଧରଣୀକୁ, ଯେତେବେଳେ ଭଗବାନ ଆସିଲେ ବରାହ ରୂପରେ ଆସିଲେ ଧରଣୀ ରସାତଳଗାମୀ ହୋଇଯାଇଥିଲେ, ଗର୍ଭୋଦକ ସାଗରରେ ନିମଜ୍ଜିତ ହୋଇଯାଇଥିଲେ। ତେଣୁ ଭଗବାନ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ ବରାହ ରୂପରେ ଆସି ଏଇ ଧରଣୀକୁ ଉତ୍ତୋଳନ କରିଥିଲେ ତାଙ୍କର ଦନ୍ତଧରା, ଅସତୀ ଦର୍ଶନ ଶିଖରେ ଧରଣୀ ତକ ଲଗ୍ନା, ଶଶିନୀ କଳକଂ କଳେବ ନିମଗ୍ନା, କେଶବ ଧ୍ରୁବତ ଶୁକର ରୂପ ଜୟ ଜଗଦୀଶ ହରେ, ଭଗବାନ ବରାହ ରୂପରେ ଧାରଣ କରିଥିଲେ ପୃଥିବୀକୁ। ତେଣୁ ବରାହ ପୁରାଣ ଗୋଟେ ରହିଛନ୍ତି, ବରାହ ଭୂମିଦେବୀ ପ୍ରଶ୍ନ କରିଛନ୍ତି, ବରାହଦେବ ତାଙ୍କର ସବୁ ଉତ୍ତର ଦେଇଛନ୍ତି, ବରାହ ପୁରାଣରେ ବର୍ଣ୍ଣନା କରାଯାଇଛି ବରାହ ପୁରାଣ। ଏବଂ ପୃଥିବୀଦେବୀ ବରାହ ଭଗବାନଙ୍କର ସଂସ୍ପର୍ଶରେ ଗୋଟେ ପୁତ୍ର ଯାହାଜ କରିଥିଲେ, ସେ ପୁତ୍ର ହେଉଛନ୍ତି ନରକ, ନରକାସୁର, ନରକ ଭଗବାନ ପୁତ୍ର ହେଲେ ମଧ୍ୟ ଅସତ ସଙ୍ଗରେ ସେ ଅସୁର ହୋଇଗଲେ, ତେଣୁ ଭଗବାନ ତାଙ୍କୁ ହତ୍ୟା କରିଛନ୍ତି। ଏସବୁ ଦଶମ ସ୍କନ୍ଧ ପରେ ବର୍ଣ୍ଣନା କରାଯିବ, ନରକାସୁର 16,100 ବହୁତ ପୃଥିବୀର ପୃଥିବୀ ଲୋକର ସବୁଠାରୁ ବିଶ୍ୱର ଯେତେ ସୁନ୍ଦରୀ ଅଛନ୍ତି ସମସ୍ତଙ୍କୁ ବନ୍ଦୀ କରି ରଖିଥିଲେ ସେ 16,100, ସେମାନେ ପ୍ରକୃତରେ ସବୁ ଲକ୍ଷ୍ମୀ, ତେଣୁ ଭଗବାନ ନରକାସୁରକୁ ବଦ୍ଧ କରି ସେସବୁ 16,100 ରାଣୀକୁ ବିବାହ କରିବେ ଭଗବାନ, ପରେ ସେ ବର୍ଣ୍ଣନା କରାଯିବ ସେ କଥା। ତେଣୁ ଆଜି ଧରଣୀକୁ ମଧ୍ୟ ଭଗବାନ ଧାରଣ କରିଛନ୍ତି, ଭଗବାନ ଶେଷ ଦେବ ରୂପରେ ବା ଆଦିଦେବ ବା ଅନନ୍ତଦେବ, ତାଙ୍କର 1000 ଫଣା ରହିଛି ବା 1000 ମୁଖ ରହିଛି, ଭଗବାନ ଅନନ୍ତଦେବ ବା ଶେଷଦେବ ତାଙ୍କର ଗୋଟିଏ ଫଣାରେ ଏ ସମଗ୍ର ପୃଥିବୀକୁ ଧାରଣ କରି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି। ଏବଂ ଯଦିଓ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଯେଉଁ ରହିଛି ବିସ୍ତାର, ସେ ହେଉଛି 50 କୋଟି ଯୋଜନ ବା 50 କୋଟି ଯୋଜନ କହିଲେ 400 କୋଟି ମାଇଲ, କିନ୍ତୁ ଭଗବାନଙ୍କର 1000 ଫଣାରେ ଗୋଟିଏ ଫଣାରେ ରହିଛନ୍ତି, ସୋରିଷ ଭଳି ରହିଛନ୍ତି, ଭଗବାନ ସ୍ପଷ୍ଟ ହେଉନାହିଁ, କେତେ ଓଜନ ନ ହୋଇଥିବ କିନ୍ତୁ ଭଗବାନଙ୍କୁ ଜଣାପଡ଼ୁନାହିଁ କେଉଁଠି ରହିଛି ବିଶ୍ୱ 14 ଲୋକ। ଭଗବାନ ଯେଉଁ ଧାରଣ କରିଛନ୍ତି, ଭଗବାନ ଗୁଣଗାନ କରି ଚାଲୁଛନ୍ତି, 1000 ମୁଖରେ ଭଗବାନ ଗୁଣଗାନ କରି ଚାଲୁଛନ୍ତି, ଏପର୍ଯ୍ୟନ୍ତ ମଧ୍ୟ ସେ ସେହି ନାହିଁ। ଭାଗବତଙ୍କ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବ୍ରହ୍ମା ଏକଥା ନାରଦ ମୁନି କହୁଛନ୍ତି, ଏ ପର୍ଯ୍ୟନ୍ତ ମଧ୍ୟ ସେ ସବୁ ନାହିଁ, ଭଗବାନ ଗୁଣ ଏଭଳି ରହିଛି। ତେଣୁ ଆଜି ଧରଣୀ ଭଗବାନ ନିଜେ ଅଦ୍ରି ଅଦ୍ରି ମାଧ୍ୟମରେ ଅଦ୍ରି ମଧ୍ୟ ଧରଣୀର ଗୋଟେ ରୂପ ପାହାଡ଼ ଯେଉଁ ରହିଛି, ବିଶେଷ ଭାବରେ ବୃନ୍ଦାବନରେ ଯେଉଁ ରହିଛନ୍ତି ଗୋବର୍ଦ୍ଧନ, ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବେଣୁ ଗୀତରେ ବର୍ଣ୍ଣନା କରାଯାଇଛି, ହନ୍ତାୟମ ଅଦ୍ରିର ବଳା ଅଦ୍ରିକୁ ଯେତେ ଭଗବାନଙ୍କର ଯେତେ ଭକ୍ତ ଅଛନ୍ତି ହରିଦାସ ବର୍ଜ୍ୟ ସବୁ ଭକ୍ତମାନଙ୍କ ଶ୍ରେଷ୍ଠ ଭକ୍ତ ହେଉଛନ୍ତି ଏଇ ଅଦ୍ରି, ଇଏ ହେଉଛନ୍ତି ବୃନ୍ଦା ଗୋବର୍ଦ୍ଧନ ଗୋପୀମାନେ କଥା କହୁଛନ୍ତି। ହନ୍ତାୟମ ଅଦ୍ରିର ବଳା ହରିଦାସ ବର୍ଜ୍ୟ, ଭାଗବତରେ ତିନି ଜଣ ହରିଦାସଙ୍କ କଥା ବର୍ଣ୍ଣନା କରାଯାଇଛି, ଜଣେ ହେଉଛନ୍ତି ଯୁଧିଷ୍ଠିର ମହାରାଜ, ଜଣେ ହେଉଛନ୍ତି ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ସଖା ହେଉଛନ୍ତି ଉଦ୍ଧବ, ଆଉ ଜଣେ ହେଉଛନ୍ତି ଅଦ୍ରି ବା ଏ ଗୋବର୍ଦ୍ଧନ। ଏ ତିନି ଜଣଙ୍କ ଭିତରେ ଗୋପୀମାନେ କହୁଛନ୍ତି, ଗୋପୀମାନେ ପ୍ରକୃତରେ ଶ୍ରେଷ୍ଠ, ହରିଦାସ ହରିଦାସୀ ଦାସୀଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ସେ ଗୋପୀମାନେ, କିନ୍ତୁ ସେ ଏଇଟା ମହାପ୍ରଭୁ ଭଗବାନ କହୁଛନ୍ତି, ମୋର ଭକ୍ତମାନଙ୍କ ଭିତରେ ଶ୍ରେଷ୍ଠ ଭକ୍ତ ହେଉଛନ୍ତି ଗୋପୀମାନେ। ଭଗବତ ମାନେ ମହାପ୍ରଭୁଙ୍କ ବିଷୟ ଲୀଳାରେ ସଂକ୍ଷେପରେ ଯେଉଁ ବର୍ଣ୍ଣନା କରାଯାଇଛି, ଯେଉଁ ରମ୍ୟା କାଚିତ ଉପାସନା ବ୍ରଜବଧୂ ବର୍ଗେଣ ଯାହା କଳ୍ପିତା, ବ୍ରଜବଧୂ ବା ଗୋପୀମାନେ ଯେଉଁଭଳି ଭାବରେ ଭଗବାନଙ୍କ ଆରାଧନା କରିଛନ୍ତି ସେ ହେଉଛି ଶ୍ରେଷ୍ଠ ଆରାଧନା। ସେହି ଶ୍ରେଷ୍ଠ ଭକ୍ତମାନେ କହୁଛନ୍ତି ଏକଥା, ତିନି ଜଣ ଭକ୍ତ ହେଉଛନ୍ତି ଶ୍ରେଷ୍ଠ, ସବୁ ଭକ୍ତମାନଙ୍କୁ ଯଦି କରାଯିବ ଯଦି ପ୍ରାଇଜ୍ ଦିଆଯିବ, ଗୋପୀମାନେ ଯେ ଶ୍ରେଷ୍ଠ ଭକ୍ତ ସେମାନେ କହୁଛନ୍ତି, ସେମାନେ ନିଜକୁ ଶ୍ରେଷ୍ଠ ବୋଲି ଭାବୁନାହାନ୍ତି, ସେମାନେ ଭାବୁଛନ୍ତି ଏଇ ତିନି ଜଣ ହେଉଛନ୍ତି ଶ୍ରେଷ୍ଠ ଭକ୍ତ। ସେଇଥିପାଇଁ ଭାଗବତରେ ସେ ତିନି ଜଣଙ୍କ ନାମ ଉଲ୍ଲେଖ କରେ, ହରିଦାସ ବୋଲି କୁହାଯାଇଛି, ହରିଦାସ ଶବ୍ଦ ଏଇ ତିନୋଟି ସ୍ଥାନରେ ଆସିଛି, ଏଇ ତିନିଟି ଜାଗାରେ ବର୍ଣ୍ଣନା ଲାଗିଛି। ଜଣେ ହେଉଛି ଯୁଧିଷ୍ଠିର ମହାରାଜ, ଦଶମ ସ୍କନ୍ଧ ପଞ୍ଚସ୍ତରୀ ଅଧ୍ୟାୟରେ ତାଙ୍କ କଥା ବର୍ଣ୍ଣନା କରାଯାଇଛି, ଆଉ ଜଣେ ହେଉଛନ୍ତି ଉଦ୍ଧବ, ତାଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଦଶମ ସ୍କନ୍ଧ ଯେତେବେଳେ ଉଦ୍ଧବ ଯାଇଥିଲେ, ଆମର ଏଇଠି ଚାଲିଛି ଲୀଳା, ଏଇଟା ଭୁବନେଶ୍ୱର ଚାଲିଛି କଥା, ଦଶମ ସ୍କନ୍ଧ ଚାଳିଶ ସତଚାଳିଶ ଅଧ୍ୟାୟ ଚାଲିଥିବ ବର୍ତ୍ତମାନ, ସେଥିରେ ବର୍ଣ୍ଣନା କରାଯାଇଛି ହରିଦାସଙ୍କୁ, ଉଦ୍ଧବଙ୍କୁ ହରିଦାସ ବୋଲି କୁହାଯାଇଛି। ଏବଂ ଏଠି ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ଅଦ୍ରି ବା ଏ ଯେଉଁ ଗୋବର୍ଦ୍ଧନ, ତାଙ୍କୁ ମଧ୍ୟ ହରିଦାସ ବର୍ଜ୍ୟ ବୋଲି କୁହାଯାଇଛି, ହରିଦାସ ମାନଙ୍କୁ ମଧ୍ୟ ଶ୍ରେଷ୍ଠ ହେଉଛନ୍ତି ସିଏ, ହରିଦାସସ୍ୟ ରାଜସ୍ୟ ଏ ଦଶମ ସ୍କନ୍ଧ ପଞ୍ଚସ୍ତରୀ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଇଏ ଯୁଧିଷ୍ଠିର ମହାରାଜକୁ ହରିଦାସ ବୋଲି କୁହାଯାଇଛି। ଏବଂ ସେହିଭଳି ଭାବରେ ଯେଉଁ ଉଦ୍ଧବକୁ ମଧ୍ୟ ହରିଦାସ ବୋଲି କୁହାଯାଇଛି। ଏବଂ ବର୍ତ୍ତମାନ ଗୋପୀମାନେ କହୁଛନ୍ତି ଯେ ସିଏ ହେଉଛନ୍ତି ଶ୍ରେଷ୍ଠ ହରିଦାସ, ଏଇ ଅଦ୍ରି ବା ଯେଉଁ ଗୋବର୍ଦ୍ଧନ। ଧରଣୀ ତୃଣ ବିରୁଦ୍ଧ ତତ୍, ତେଣୁ ଧରଣୀ ଆଜି ବହୁତ ଧନ୍ୟ ହୋଇଯାଇଛନ୍ତି, ହରିଦାସ ବର୍ଜ୍ୟ ସେ ଶ୍ରେଷ୍ଠ ହୋଇଯାଇଛନ୍ତି, ଭଗବାନଙ୍କ ସେବା କରୁଛନ୍ତି ଧରଣୀ, ଏଇଭଳି ଭାବରେ ଯେତେ ବର୍ଣ୍ଣନା କରାଯାଇଛି କଥା। ତେଣୁ ଏ ଧରଣୀରେ ଯେଉଁ ତୃଣ କହିଲେ ଛୋଟ ଛୋଟ ଯେଉଁ ତୃଣ ରହିଛନ୍ତି, ତୃଣ ବିରୁଦ୍ଧ ଏମାନେ ମଧ୍ୟ ସେଇ ତୃଣ ଭଳି ରହିଛନ୍ତି। ତତ୍ ପାଦ ସ୍ପୃଶ, ସେମାନେ କେମିତି ଧନ୍ୟ ହେଉଛନ୍ତି ନା ଭଗବାନଙ୍କ ପାଦ ସ୍ପର୍ଶରେ, ଭଗବାନ ପାଦ ସ୍ପର୍ଶ, ଯେଉଁମାନେ ଭଗବାନଙ୍କ ପାଦ ସ୍ପର୍ଶ କରୁଛନ୍ତି ସେମାନଙ୍କୁ କେତେ ଭାଗ୍ୟ। କାଳିଆ ନାଗଙ୍କର ପତ୍ନୀ ଏସବୁ ବର୍ଣ୍ଣନା କରିଛନ୍ତି, ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କଶ୍ୟାନୁଭାବସ ନ ଦେବ ବିଦ୍ମହେ ତବାଙ୍ଗ୍ରି ରେଣୁ ସ୍ପର୍ଶାଧିକାର, ଭଗବାନଙ୍କର ପାଦପଦ୍ମକୁ ସ୍ପର୍ଶ କରିବା ପାଇଁ ଅଧିକାର କେମିତି ପାଇଲେ। କାଳିଆ ନାଗର ପତ୍ନୀମାନେ ଆଶ୍ଚର୍ଯ୍ୟ ହେଉଛନ୍ତି, ଭଗବାନ ପାଦସ୍ପର୍ଶ କରିପାରିଲେ। ଯଦ୍ ବାଞ୍ଛା, ଏଇଠି ମଧ୍ୟ ସେ କଥା ଆସିବ, ଯଦ୍ ବାଞ୍ଛା ସେମାନେ ମଧ୍ୟ ସେ କଥା କହିଲେ, ଲକ୍ଷ୍ମୀଦେବୀ ସେହି ଭଗବାନଙ୍କ ପାଦସ୍ପର୍ଶ କରିବା ପାଇଁ ବହୁ କାଳ ଧରି ବ୍ରତ କରିଛନ୍ତି, ତପସ୍ୟା କରୁଛନ୍ତି ବିଲ୍ୱବନରେ, ଏ ପର୍ଯ୍ୟନ୍ତ ମାନେ ତାଙ୍କର ତପସ୍ୟା ଶେଷ ହୋଇନାହିଁ, କିନ୍ତୁ ଭଗବାନଙ୍କର ପାଦସ୍ପର୍ଶ କରିପାରୁନାହାନ୍ତି। ତେଣୁ ତୃଣ ବିରୁଦ୍ଧ ତତ୍ ପାଦସ୍ପୃଶ ଦ୍ରୁମଲତା କରଜାବି ମୃଷ୍ଟା, ଏବଂ ଦ୍ରୁମ ଆମେ ସେଦିନ କହୁଥିଲେ, ଦ୍ରୁମ ବୃକ୍ଷମାନଙ୍କ ଭିତରେ ମଧ୍ୟ ବିଭିନ୍ନ ପ୍ରକାର ଶ୍ରେଣୀ ରହିଛି, ତେଣୁ ଦ୍ରୁମ ଯେଉଁମାନେ ଏବଂ ଲତା ଯେଉଁମାନେ ଆଶ୍ରୟ ନେଇକି ରହୁଛନ୍ତି, ଦ୍ରୁମରେ ଆଶ୍ରୟ ନେଇକି ରହୁଛନ୍ତି ଦ୍ରୁମଲତାମାନେ, ଏମାନେ ଭଗବାନଙ୍କର ନଖ ବା ଭଗବାନଙ୍କର ହସ୍ତସ୍ପର୍ଶ କରୁଛନ୍ତି, ହସ୍ତ
କମଳର ସ୍ପର୍ଶ କରୁଛନ୍ତି। ମୃଷ୍ଟା ଭଗବାନ କେତେବେଳେ ପତ୍ର ଛିଣ୍ଡଉଛନ୍ତି ବା କେତେବେଳେ ଫୁଲ ଛିଣ୍ଡଉଛନ୍ତି, ନିଜ ଶରୀରକୁ ସଜଉଛନ୍ତି ଭଗବାନ। ଆଦ୍ୱାରା ଏଇ ବୃକ୍ଷରାଜୀମାନେ ଭଗବାନଙ୍କ ସେବା କରୁଛନ୍ତି, ତାଙ୍କର ସେବାରେ ନିଯୁକ୍ତ ହୋଇଛନ୍ତି। ଭଗବାନ ନିଜେ ତାଙ୍କର ସେବାକୁ ଗ୍ରହଣ କରୁଛନ୍ତି, ନିଜେ ତା ପତ୍ରକୁ ନେଉଛନ୍ତି, ତାଙ୍କର ଫୁଲକୁ ନେଉଛନ୍ତି, ତାଙ୍କର ଫଳକୁ ନେଉଛନ୍ତି, ନିଜେ ସେଇଟାକୁ ଉପଭୋଗ କରୁଛନ୍ତି ଭଗବାନ। ତେଣୁ ଏ ବୃକ୍ଷଲତାମାନେ କେତେ ଧନ୍ୟ। ଏବଂ ନଦ୍ୟ ଅଦ୍ରୟ ଖଗ ମୃଗା ବ୍ରଜପ୍ରସାଦ ରହିଛନ୍ତି, ଯେତେ ବ୍ରଜବାସୀମାନେ ରହିଛନ୍ତି ଏମାନେ ସବୁ ବ୍ରଜବାସୀ। ନଦ୍ୟ ଯେଉଁ ଯେତେ ନଦୀ ରହିଛି ବିଶେଷ ଭାବରେ ଯମୁନା ନଦୀ, ଅଦ୍ରୟ କହିଲେ ବହୁତ ପାହାଡ଼ ପର୍ବତ ରହିଛି ବୃନ୍ଦାବନରେ, କିନ୍ତୁ ମୁଖ୍ୟ ହେଉଛନ୍ତି ଏହି ଅଦ୍ରି ବା ଗୋବର୍ଦ୍ଧନ ଅନ୍ତାୟ ମଦ୍ରିର ବଳା ବୋଲି କୁହାଯାଇଛି। ଖଗ ଆକାଶରେ ବୁଲିଲେ ମଧ୍ୟ ଖେ ଖେଚର ଆକାଶରେ ବୁଲୁଥିବାରୁ ପକ୍ଷୀକୁ ଖେଚର ବୋଲି କୁହାଯାଏ, ତାକୁ ଖଗ ବୋଲି କୁହାଯାଏ। ତେଣୁ ଖଗ ଆକାଶରେ ସେମାନେ ବୁଲିଲେ ମଧ୍ୟ ପକ୍ଷୀମାନେ ଭଗବାନଙ୍କ ରୂପ ଦେଖୁଛନ୍ତି, ଭଗବାନଙ୍କ ଯାଉଛନ୍ତି ତାଙ୍କ ପଛ ପଛ ଯାଉଛନ୍ତି, ଖଗମାନେ ମଧ୍ୟ ଯାଉଛନ୍ତି। ଏଣୁ ମୃଗ ବା ପଶୁମାନେ ମଧ୍ୟ ଭଗବାନ ରୂପ ଦର୍ଶନ କରୁଛନ୍ତି, ତାଙ୍କ ସାମ୍ନା ସହିତ ଯାଉଛନ୍ତି। ଖଗ ମୃଗା ସଦୟାବ ଲୋକେଇ ଭଗବାନ ସେମାନେ ତାଙ୍କୁ ଅବଲୋକନ କରୁଛନ୍ତି, ବ୍ରଜକୋଷାମାନେ ଭଗବାନଙ୍କୁ ଦର୍ଶନ କରୁଛନ୍ତି, ଭଗବାନ ମଧ୍ୟ ତାଙ୍କୁ ଦୟା ପରବଶ ତାଙ୍କୁ ମଧ୍ୟ ଦର୍ଶନ କରୁଛନ୍ତି। ଏ ପ୍ରେମର ଆଦାନ ପ୍ରଦାନ ଚାଲିଛି, ଏକତରଫା ନୁହଁ ପ୍ରେମ, ଦୁଇ ତରଫା। ଆମେ ଯେମିତି ଭଗବାନଙ୍କୁ ପ୍ରେମ କରୁଛେ, ଭଗବାନ ମଧ୍ୟ ଆମକୁ ସେଇଭଳି ଭାବେ ପ୍ରେମ କରୁଛନ୍ତି। ତେଣୁ ଏହିଭଳି ଭାବରେ ପ୍ରେମର ଆଦାନ ପ୍ରଦାନ ହେଉଛି। ଏବଂ ଭଗବାନ କୃଷ୍ଣ କହୁଛନ୍ତି ବଳରାମଙ୍କୁ, ଗୋପ୍ୟ ଅନ୍ତରେଣ ଗୁଜୌରପି ଯତ୍ ସ୍ପୃହାଶ୍ରୀ, ଭଗବାନ ଯଦିଓ ସେଠି ଗୋପୀମାନେ ନାହାନ୍ତି କିନ୍ତୁ କୃଷ୍ଣଙ୍କର ସବୁବେଳେ ଗୋପୀମାନଙ୍କ କଥା ସ୍ମରଣ ହେଉଛି। ମୃଗମାନଙ୍କର ଚକ୍ଷୁ ଦେଖି ସେ ଗୋପୀମାନଙ୍କ ଚକ୍ଷୁ ସହିତ ତୁଳନା କରୁଛନ୍ତି, ଗୋପୀମାନଙ୍କ କଥା ମନେ ପଡ଼ୁଛି। ଗୋପୀମାନେ ଯେଉଁଭଳି ଭାବରେ ଭଗବାନଙ୍କୁ ବୁଲି ନାହାନ୍ତି, କୃଷ୍ଣ ବରଣକୁ ଆସିଲେ ମଧ୍ୟ ବରଣକୁ ଆସିଲେ ମଧ୍ୟ ସେ ଗୃହରେ ରହି ଭଗବାନଙ୍କର ସେ କୃଷ୍ଣଙ୍କର ଲୀଳା ସବୁ ଗାନ କରୁଛନ୍ତି, ଏସବୁ ବର୍ଣ୍ଣନା କରାଯିବ। କୃଷ୍ଣ ଆସିଗଲେ ବଣକୁ, ଗୋପୀମାନଙ୍କର କଥା ଚାଲିଲା, ତାଙ୍କର କୃଷ୍ଣଙ୍କ ବିଷୟରେ କଥା ଚାଲିଲା। ସେହିଭଳି ଭାବରେ କୃଷ୍ଣ ମଧ୍ୟ ବଣକୁ ଆସିକି ମଧ୍ୟ ଗୋପୀମାନଙ୍କୁ ଭୁଲୁନାହାନ୍ତି, ଗୋପୀମାନଙ୍କ କଥା ସ୍ମରଣ କରୁଛନ୍ତି। ତେଣୁ ଗୋପ୍ୟ ଅନ୍ତରୀଣ ଗୋପୀମାନେ ଯେଭଳି ଭାବରେ ଅନ୍ତରରେ ଭଗବାନଙ୍କୁ ଭଗବାନଙ୍କର ଆଲିଙ୍ଗନ ଦ୍ୱାରା ବଦ୍ଧ ହେବା ପାଇଁ ଚାହାନ୍ତି, ସେହିଭଳି ଭାବରେ ଏମିତିକି ସ୍ପୃହା ଶ୍ରୀ ଶ୍ରୀ କହିଲେ ଲକ୍ଷ୍ମୀଦେବୀ ମଧ୍ୟ ସେଇଟାକୁ ସ୍ପୃହା କରୁଛନ୍ତି। ଏଇଟା ଆମେ କହିଦେଲେ ଆଗରୁ ଦଶମ ସ୍କନ୍ଦ ଷୋହଳ ଅଧ୍ୟାୟରେ ତାଙ୍କୁ କୁହାଯାଇଛି, ନାଗପତ୍ନୀମାନେ କହିଛନ୍ତି ସେ କଥା, ଲକ୍ଷ୍ମୀଦେବୀ ଏପର୍ଯ୍ୟନ୍ତ ମଧ୍ୟ ଭଗବାନଙ୍କର ପାଦସ୍ପର୍ଶ କରିବା ପାଇଁ, ଭଗବାନଙ୍କର ଅଙ୍ଗ ବକ୍ଷ ସ୍ପର୍ଶ କରିବା ପାଇଁ ତପସ୍ୟା କରୁଛନ୍ତି। ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ଯେଉଁ ଲକ୍ଷ୍ମୀଦେବୀ ତପସ୍ୟା କରୁଥିଲେ, ଭଗବାନ ଆସି ଉପସ୍ଥିତ ହେଲେ, ସେତେବେଳେ କ'ଣ ଚାହୁଁଛ ତୁମେ? ଲକ୍ଷ୍ମୀଦେବୀ କହିଲେ, ମୁଁ ଟିକେ ଚାହୁଁଛି ରାସଲୀଳାରେ ଭାଗ ନେବା ପାଇଁ। ଭଗବାନ ମନା କରିଦେଲେ, ତୁମେ ସେଥିରେ ଯୋଗ୍ୟ ନୁହଁ, ତୁମର ଯୋଗ୍ୟତା ନାହିଁ। ତେଣୁ ଲକ୍ଷ୍ମୀଦେବୀ କହିଲେ, ଅନ୍ତତଃ ପକ୍ଷେ ମୁଁ ଆପଣଙ୍କର ବକ୍ଷସ୍ଥଳରେ ବକ୍ଷରେ ସୁବର୍ଣ୍ଣରେଖା ରୂପରେ ରହିବି। ତେଣୁ ଭଗବାନ ଏଇଟାକୁ କୁହାଯାଏ କ'ଣ, ଶିବସ୍ୱ ପଦ ବୋଲି କୁହାଯାଏ, ଶିବସ୍ୱ ପଦ। ଭଗବାନଙ୍କର ବକ୍ଷରେ ଗୋଲ୍ଡେନ୍ ହେୟାର୍ସ ରହିଛି ବା ସୁନେଲି ରୋମାବଳୀ ରହିଛି, ସେଠି ଲକ୍ଷ୍ମୀଦେବୀ ରହିଛନ୍ତି, ଯାହାକୁ ଶିବସ୍ୱ ପଦ ବୋଲି କୁହାଯାଏ। ସେଠି ମଧ୍ୟ ରହିଛନ୍ତି କିଏ, ଭୃଗୁ ମଧ୍ୟ ରହିଛନ୍ତି ଏବଂ ଲକ୍ଷ୍ମୀଦେବୀ ମଧ୍ୟ ରହିଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନଙ୍କର କୃଷ୍ଣ ବଳରାମ ଏଇ ଯେଉଁ ଲୀଳା ଚାଲିଛି, ଗୋଚାରଣ ଲୀଳା, ଭଗବାନ ନିଜେ କେତୋଟି ଶ୍ଳୋକ କହିବେ, ଏଥିରେ ସରିଲା ଭଗବାନ କଥା ସରିଲା, ବର୍ତ୍ତମାନ ଶୁକଦେବ କଥା କହିବେ। ଆସନ୍ତାକାଲି ଆମେ ଏସବୁ ଶ୍ରବଣ, ଆସନ୍ତାକାଲି ଅବଶ୍ୟ ନୃସିଂହଦେବର ଆବିର୍ଭାବ ଆମର ଘୋଷଣା କରାଯିବ, କାଲିର ପ୍ରୋଗ୍ରାମ କେମିତି କ'ଣ ହେବ। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଏଇଭଳି ଯେଉଁ ରହିଛି ଲୀଳା, ଯାହାକୁ ପୌଗଣ୍ଡ ଲୀଳା, ଭଗବାନଙ୍କର ବୃନ୍ଦାବନରେ ଏ ଲୀଳା ଚାଲିଛନ୍ତି। ତେଣୁ ଆମର କଥାକୁ ବିଶ୍ରାମ ଦେବା, ତା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ରହିଛି, କାହାର କିଛି ସନ୍ଦେହ ରହିଛି। ନହେଲେ ଆମର କଥା ବିଶ୍ରାମ ଦେବା ଆଜି କ'ଣ କହିଥାନ୍ତି କି ଜୟ ଶ୍ରୀମଦ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମୀର ଗୌରବକୁନ୍ଦ କି ଗାଇ ଗୌର ପ୍ରେମାନନ୍ଦେ
ସେୟାର କରିଦେବ
Thank you.